नारायणं नमस्कृतं
नरं
चैव नरोत्तमं देवीं सरस्वतीं व्यासं ततो जये मुदीरये वेदे रामायणे सैव प्राणे भारती तथा अद्यौचन्ति च मध्ये च हरिः सर्वत्र गीयते मूकं करोति वाचालं पङ्गुं लङ्घयते गिरिं यत्कृपातमं वन्दे श्रीगुरुदिनतारिणि परमानन्दमाधवं परमानन्दयि माधव पदुङ्गोलुचि मकरन्द
Chapter 20, means of Dhyaya, text 27, Shloka 27. Trayas Trinsat Satam Hyaswam Baddha Vismapayan Nrupam Dausmanti Ratyagam मायं देवानं गुरुमाययो त्रयस्त्रिंशत्सदाय यस्वान् बद्ध्वा विस्मापयन् रूपान् दुष्मन्तीरत्यगानमायं देवानं गुरुमायुयाव। दुष्मन्त महाराज, दुष्मन्तकर पुत्र भरत महाराज, 3333 अश्व यज्ञरे बध करथिले। एपरि करि से समस्त अन्य राजा मानकर विस्मय उत्पादन करथिले। से ऐश्वर्यरे देवता मानकु बळि पडथिले, कारण से परम गुरु हरिंकु प्राप्त होइथिले। एहेला श्लोकर अर्थ। भाष्यदे आमर परमाराध्यतम गुरुदेव श्री श्रीमदेशी भक्ति वेदांत स्वामी प्रभुपादजी महाराज जहाँ कहते, तार ओडिया अनुवाद कहे, जो व्यक्ति भगवान पाद पद्म लाभ करती प्रकृत रे से समस्त भौतिक धन सम्पद ऐश्वर्य को अतिक्रम कर जाती। एपरिक स्वर्ग रे देवता मान ऐश्वर्य को अतिक्रम कर जाती। जो लब्धा चापर लाभ मन्यते नाधिकम ततः अचीवमेंट ऑफ द लोटस फीट ऑफ द सुप्रीम पर्सनालिटी गॉड इट द मोस्ट एक्जल्टेड अचीवमेंट इन द लाइफ। भगवत्पाद पद्म लाभ होची जीवन रे सर्वोत्तम लाभ, ताठार अधिक लाभ किछि नाही। एहला ए श्लोक उपर दिया जाइथिबा आमरो परमाराध्यतम गुरुदेव श्री श्रीमदेशी भक्तिवेदांत स्वामी प्रभुपाद जी महाराज भाष्य। हरिपाद पद्म भगवान हरि पाद पद्म जे लाभ करचंती, भगवान हरिपा पाद पद्म रे संपूर्ण रूपे शरणागत होती, ताकर अन्य आउ किसी लाभ करने को नहीं। दैट इज मोस्ट एक्जल्टेड अचीवमेंट इन लाइफ। सकल संपदमय कृष्णेर चरण, एक महाप्रभु कहते सकल संपद बय कृष्णेर चरण, कृष्ण पाद पद्म हूँ सकल संपद। श्रीमान महाप्रभु जेतेबेले सन्यास नेबाक जाउचंती, सन्यास नेबार प्राकाल रे माता सची माता को प्रबोध देचंती। सची माता जेतेबेले क्रंदन करचंती महाप्रभु तांकु छाड़ी चल जाउचंती, सन्यास नेबे गृहस्थाश्रम त्याग करी सेतेबेले जेतेबेले सची माता प्रबोध देचंती, क्रंदन करचंती, प्रबोध देकरि कहिचंती चैतन्य मंगल रे वर्णना अछि कि नारी पुरुष आरो के बाकारो पति, कि नारी पुरुष आरो के बाकारो पति, श्री कृष्ण चरण बिनु आर नाही गति, श्री कृष्ण चरण बिनु সেই বন্ধু জন সেই পিতা সেই মাতা সেই বন্ধু জন সেই হর্তা সেই কর্তা সেই মাত্র ধন সেই হর্তা সেই কর্তা। পুত্র স্নেহ কর মোরে যত বড় ভাব, পুত্র স্নেহ কর মোরে শ্রীকৃষ্ণ চরণে হইলে কত হয়ে লাভ, শ্রীকৃষ্ণ চরণে হইলে পরম বন্ধু সেই পিতা মাতা সেই পরম বন্ধু সেই পিতা মাতা, শ্রীকৃষ্ণ চরণে যেই প্রেম ভক্তি দাতা, শ্রীকৃষ্ণ চরণে যেই।
মারো নিস্তার হয় তোর পরিত্রাণ, আমারো নিস্তার শ্রীকৃষ্ণ চরণ ভজ ছাড়ো পুত্র জ্ঞান, শ্রীকৃষ্ণ চরণ আনি রত নৈ আনি রজত সুবর্ণ, আনি রত নৈ আনি রজত সুবর্ণ খাইলে বিনাশ পায় নয় পর ধর্ম, খাইলে বিনাশ পায় ধন উপার্জন করি আনি বড় দুঃখ, ধন ই যাউ কিবা আপনি মরুক, ধন ই যাউ কিবা আমি আনি দিব কৃষ্ণ প্রেম হেন ধন, আমি সকল সম্পদময় কৃষ্ণের চরণ, সকল সম্পদময় সকল জন্মে পিতা মাতা সবে পায়, সকল জন্মে পিতা মাতা সবে পায়, কৃষ্ণ গুরু নাহি মিলে বুঝাইয়া, কৃষ্ণ গুরু শচী মাতাঙ্ক চৈতন্য মহাপ্রভুঙ্কর সন্ন্যাস গ্রহণ প্রাকালে এই প্রবোধ বাক্য চৈতন্য মঙ্গল উদ্ধার করা হচ্ছে। এখানে মহাপ্রভু কইছেন সেই হচ্ছে ধন, শ্রীকৃষ্ণ চরণ বিনু না অন্য ধন, সকল সম্পদময় কৃষ্ণের চরণ, কৃষ্ণ চরণ যে লাভ করছেন কৃষ্ণ শরণরে সম্পূর্ণরূপে প্রপন্ন হয়েছেন, কৃষ্ণকে আপনার করে নিয়েছেন, কোণ আ বাকি ধন রয়েছে তাঁকর সে কথা মহাপ্রভু কইছেন। সেই মাত্র ধন, সেই হচ্ছে একমাত্র ধন, কৃষ্ণর চরণ শঙ্ক সকল সম্পদময় কৃষ্ণের চরণ, সেই কথা প্রভুপাদ মহারাজ কইছেন। অ্যাচিভমেন্ট অফ দি লোটাস ফিট অফ সুপ্রিম পার্সন গড ইজ দি মোস্ট এক্সাল্টেড অ্যাচিভমেন্ট ইন লাইফ, যং লব্ধ্বা চ পরম লাভ মন্যতে নাধিকম ততঃ, তাকু লাভ কলে আউ লাভ করিবা পাই অবশিষ্ট বাকি রহিলা নাহি কিছি, সেই কথাটা এটি কোয়া যাউছি। যে কৃষ্ণ চরণ লাভ করছন্তি সে সব কিছু লাভ করছন্তি, ভগবান কৃষ্ণ পূর্ণ ব্রহ্ম, যাহাঙ্কু প্রাপ্ত হলে আউ অপূর্ণতা রহে না, পূর্ণ বস্তুরে পূর্ণতা আছে, ভগবান কৃষ্ণ পূর্ণ ব্রহ্ম আর কে পূর্ণ ব্রহ্ম নুহতি, সে পূর্ণ ব্রহ্মকে লাভ কলে আউ কৌশি প্রকার অপূর্ণতা জীবনরে রহে না, ই স্বতঃসিদ্ধ কথা। তেণু যে লাভ করছেন তাঁকর অপূর্ণতা নাহি, সে সরপাশ করবে ষড়ৈশ্বর্যপূর্ণ, ষড়ৈশ্বর্যপূর্ণ ভগবান কৃষ্ণ হচ্ছে ষড়ৈশ্বর্যপূর্ণ, ছটা ঐশ্বর্য পরিপূর্ণ ভাবরে অনন্ত পরিমাণরে পরিপূর্ণ ভাবরে তাঁকঠারে অছি, তাঁকু কহা যায় ভগবান ঐশ্বর্যস্য সমগ্রস্য বীর্যস্য যশস্য জ্ঞান বৈরাগ্য সৈব সণাং ভগৈতিঙ্গনা, এ পদ্মপুরাণ বচন সমগ্র ঐশ্বর্য সমগ্র বীর্য
ସମଗ୍ର ଦୋଷ, ସମଗ୍ର ଶ୍ରୀ ଅର୍ଥାତ୍ ସୌନ୍ଦର୍ଯ୍ୟ, ସମଗ୍ର ଜ୍ଞାନ, ସମଗ୍ର ବୈରାଗ୍ୟ, ଏଇ ଛଅଟି ହେଉଛି ଐଶ୍ୱର୍ଯ୍ୟ। ଏଇ ଛଅଟି ଅଚିନ୍ତ୍ୟ ଗୁଣ ବିଶିଷ୍ଟ ତତ୍ତ୍ୱ ସ୍ୱରୂପ ଭଗବାନ ଅଦ୍ୟ ଜ୍ଞାନ ତତ୍ତ୍ୱ ଭଗବାନ କୃଷ୍ଣଙ୍କଠାରେ ଅଛି, ତେଣୁ ସେ ହେଉଛନ୍ତି ଭଗବାନ। ତାଙ୍କୁ କେହି ବଳି ପାରିବେ ନାହିଁ ଏ ଐଶ୍ୱର୍ଯ୍ୟରେ। ତାଙ୍କର ଚରଣ ଯେ ଲାଭ କରନ୍ତି, ତାଙ୍କୁ ଯେ ଲାଭ କରନ୍ତି, ତାଙ୍କୁ ମଧ୍ୟ କେହି ଐଶ୍ୱର୍ଯ୍ୟରେ ବଳି ପାରିବେ ନା। କ'ଣ ପ୍ରକୃତ ଧନ, ଏ ଗୋଟିଏ ପ୍ରଶ୍ନ। ମହାପ୍ରଭୁ ଦକ୍ଷିଣ ଭାରତ ଭ୍ରମଣ କରୁଥିଲା ବେଳେ ଗୋଦାବରୀ କୂଳରେ ଯେତେବେଳେ ରାୟରାମାନନ୍ଦଙ୍କୁ ଭେଟିଥିଲେ, ରାୟରାମାନନ୍ଦ ମହାପ୍ରଭୁଙ୍କ ମଧ୍ୟରେ ବହୁ କଥୋପକଥନ ହୋଇଥିଲା, ବାର୍ତ୍ତାଳାପ ହୋଇଥିଲା। ତନ୍ମଧ୍ୟରେ ମହାପ୍ରଭୁ ଅନେକ ପ୍ରଶ୍ନ ରାୟରାମାନନ୍ଦଙ୍କୁ ପଚାରିଥିଲେ, ରାୟରାମାନନ୍ଦ ତା ଯଥାର୍ଥ ଉତ୍ତର ଦେଇଥିଲେ। ତନ୍ମଧ୍ୟରୁ ଗୋଟିଏ ପ୍ରଶ୍ନ ହେଉଛି, କ'ଣ ପ୍ରକୃତ ଧନ? ରାୟରାମାନନ୍ଦ ଉତ୍ତର ଦେଉଛନ୍ତି, ସମ୍ପତ୍ତିର ମଧ୍ୟ ଯିବେ କୌନ ସମ୍ପତ୍ତି ଗଣି, ସମ୍ପତ୍ତିର ମଧ୍ୟ ଯିବେ ରାଧା କୃଷ୍ଣ ପ୍ରେମ ଯାର ସେଇ ବଡ଼ ଧନୀ, ରାଧା କୃଷ୍ଣ ପ୍ରେମ ଯାର ସେଇ ବଡ଼ ଧନୀ। ଏ ପ୍ରଶ୍ନର ସମ୍ପତ୍ତିର ମଧ୍ୟ ଯିବେ କେଉଁ ସମ୍ପତ୍ତି ଗଣି, କେଉଁ ସମ୍ପତ୍ତି, ଇଂରେଜୀରେ କୁହାଯାଉଛି ଆସେଟ୍ ୱେଲ୍ଥ ଅର୍ ପୁଲେନ୍ସ ଗ୍ରେଟେଷ୍ଟ ହାଏଷ୍ଟ, ସମ୍ପତ୍ତିର ମଧ୍ୟ ଯିବେ କେଉଁ ସମ୍ପତ୍ତି ଗଣି, ରାଧାକୃଷ୍ଣ ପ୍ରେମ ଯାର ସେଇ ବଡ଼ ଧନୀ, ରାଧାକୃଷ୍ଣ ପ୍ରେମ ଯେ ପାଇଛି ସେ ବଡ଼ ଧନୀ। ହଁ, ଏଇ ଉତ୍ତର ଦେଇଥାଏ, ଜଡ଼ ଜୀବ ଭୋଗପରାୟଣ ହୋଇ ଅଧିକ ଭୋଗ ବାସନା ପରିତର୍ପଣକାରୀ ଧନକୁ ହିଁ ପ୍ରାପ୍ୟ ମଧ୍ୟରେ ଶ୍ରେଷ୍ଠ ବୋଲି ଜ୍ଞାନ କରେ, କିନ୍ତୁ ସମ୍ପତ୍ତିର ତାରତମ୍ୟ ବିଚାରରେ ସୂକ୍ଷ୍ମ ପ୍ରାକୃତ ବୁଦ୍ଧିରେ ରାଧାକୃଷ୍ଣ ପ୍ରେମ ତୁଲ୍ୟ ସମ୍ପତ୍ତି ଆଉ କିଛି ନାହିଁ। ରାଧାକୃଷ୍ଣ ପ୍ରେମ ଯେ ପାଇଛନ୍ତି ସେ ହେଉଛନ୍ତି ମହାଧନୀ, ତାଙ୍କ ଉପରି ଧନୀ କେହି ନାହାନ୍ତି, ବା ସେ ଧନ ଭଳି ଧନ ଜଗତରେ ଆଉ କିଛି ନାହିଁ। ରାଧାକୃଷ୍ଣ ପ୍ରେମ ରୂପକ ଧନ ଭଳି ଧନ ଜଗତରେ ଆଉ କିଛି ନାହିଁ। ପ୍ରେମ ଧନ, ପ୍ରେମ ହେଉଛି ଏକମାତ୍ର ଧନ, ସେ ଧନ ଯେ ଲାଭ କରିଛି ସେ ପ୍ରକୃତରେ ଧନୀ, ସେ ଧନ ଲାଭ ନହିଛି ତ ସେ ଦରିଦ୍ର, ସେ ଦରିଦ୍ର, ହି ଇଜ୍ ପୁଅର। ଶିକ୍ଷାଷ୍ଟକରେ ମହାପ୍ରଭୁଙ୍କର ମଧ୍ୟ ସେ ଶିକ୍ଷା ଅଛି, ସେ ଶିକ୍ଷା ଅଛି। ଏସବୁ ହେଉଛି ମହାପ୍ରଭୁଙ୍କର ଶିକ୍ଷା, ଯେ ରାଧାକୃଷ୍ଣ ପ୍ରେମ ଲାଭ କରିଛନ୍ତି ତାଙ୍କର ଲକ୍ଷଣ ପ୍ରକାଶ ଦିଆଯାଇଛି, କିପରି ଲକ୍ଷଣରୁ ଜାଣିବ ସେ ରାଧାକୃଷ୍ଣ ପ୍ରେମ ଲାଭ କରିଛନ୍ତି। ନୟନଙ୍ଗଳ ସୁଧାର ୟା ବଦନଙ୍ଗ ହୃଦୟରୁ ଧୟା ଗୀରା କୁଲକେଇ ନିଚିତମ ବାବୁ ପଦାତବ ନାମ ଗ୍ରହଣୀ ଭବିଷ୍ୟତି। ଏ ଭଗବାନଙ୍କର ନାମ ଉଚ୍ଚାରଣ କଲେ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ରାମ ରାମ, ଯେ ପ୍ରେମ ମୁଖ୍ୟ ପଥେ ଜୀବ ପାଏ କୃଷ୍ଣ ପ୍ରେମ ଧନ। ଏ ନାମ କୀର୍ତ୍ତନର ମୁଖ୍ୟ ଫଳ ହେଉଛି କୃଷ୍ଣ ପ୍ରେମ ପାଇବା, ନିରପରାଧ ହେଲା ନାମ କଲେ ବା ପ୍ରେମ ଧନ। ତୁମର ନାମ ଭଜନ ଯଦି ଅପରାଧ ଶୂନ୍ୟ ଭାବରେ ହୁଏ, ତୁମେ ନିଶ୍ଚିତ ଭାବରେ କୃଷ୍ଣ ପ୍ରେମ ପାଇବ, କୃଷ୍ଣକୁ ପାଇବ, ତାହେଲେ ସେତେବେଳେ କ'ଣ ହେବ, ଅଶ୍ରୁ ବାହାରିବ, କଣ୍ଠ ଗଦଗଦ ହେଇଯିବ, ରୋମାଞ୍ଚ ଜାତ ହେବ, ଏସବୁ ବାହ୍ୟ ଲକ୍ଷଣ, ଯାହାଠାରେ ଲକ୍ଷଣ ଦେଖାଯିବ ଜାଣିଛ ସେ ପ୍ରକୃତରେ ପ୍ରେମ ଧନ ପାଇଛି। ପ୍ରେମ ଧନ ବିନା ବ୍ୟର୍ଥ ଦରିଦ୍ର ଜୀବନ, ପ୍ରେମ ଧନ ବିନା ବ୍ୟର୍ଥ ଦାସ କରି ବେତନ ମୋରେ ଦେଓ ପ୍ରେମ ଧନ, ଦାସ କରି ବେତନ ମୋରେ ଦେଶ ପ୍ରେମ ଧନ, ସେ ହେଉଛି କଥା।
ମୋ ପ୍ରେମ ଧନ ବିନା ମୋର ଦରିଦ୍ର ଜୀବନ, ପ୍ରକୃତ ଧନ ମୁଁ ଲାଭ କରିନାହିଁ, ଯା ହେଉଛି ପ୍ରେମ ଧନ, ରାଧାକୃଷ୍ଣ ପ୍ରେମ ଧନ, ତାହା ମୁଁ ଲାଭ କରିନାହିଁ, ପ୍ରକୃତରେ ମୁଁ ଦରିଦ୍ର। ତୁମେ ବହୁ ଧନ ସମ୍ପତ୍ତିର ଅଧିକାରୀ ହେଇପାର, ଯାହା କହନ୍ତି ପ୍ରାକୃତ ଧନ ସମ୍ପତ୍ତି, ଜଡ଼ିଓ ଧନ ସମ୍ପତ୍ତି, ଇଂରେଜୀରେ କହନ୍ତି ମେଟେରିଆଲ ଅପୁଲେନ୍ସ, କିନ୍ତୁ ତାହା ପ୍ରକୃତ ଧନ ନୁହଁ, ତାହା ବିନାଶଶୀଳ, ନଷ୍ଟ ହେଇଯିବ, ତାହା ନିତ୍ୟ ଶାଶ୍ୱତ ନୁହେଁ କି ପ୍ରକୃତ ନୁହେଁ, ଧନ ନୁହେଁ। ପ୍ରେମ ଧନ ହେଉଛି ପ୍ରକୃତ ଧନ, ସେ ଧନ ଯିଏ ଲାଭ କରେ ସେ ପ୍ରକୃତ ଦରିଦ୍ର। ପ୍ରେମ ଧନ ବିନା ବ୍ୟର୍ଥ ଦରିଦ୍ର ଜୀବନ, ଦାସ କରି ବେତନ ମରି ଦେହ ପ୍ରେମ ଧନ। ସେଥିପାଇଁ ଭଗବାନ କୃଷ୍ଣଙ୍କର ପାଦ ପଦ୍ମରେ ଏଇ ପ୍ରାର୍ଥନା କରାଯାଉଛି, ମୋତେ ଦାସ କରନ୍ତୁ, ହେ ଭଗବାନ କୃଷ୍ଣ ମୋତେ ଦାସ କରନ୍ତୁ, ମୁଁ ଆପଣଙ୍କର ଦାସ, ଆପଣଙ୍କର ସେବା କରିବି, ଆଉ ବେତନ ସ୍ୱରୂପ ଅନ୍ୟ କିଛି ମାଗୁନି, କୌଣସି ଭୌତିକ ଧନ ସମ୍ପତ୍ତି ମାଗୁନି, ମୋତେ ସେ ପ୍ରେମ ଧନ ଦିଅ। ସେଥିପାଇଁ ନ ଧନ ନ ଜନ ନ ସୁନ୍ଦରୀଙ୍କ ପିତାମ୍ବା ଜଗଦୀଶ କାମୟ ମମ ଜନ୍ମନି ଜନ୍ମନିଶ୍ୱରୀ ଭବତା ଭକ୍ତି ରହେ ତୁକି ତହି। ଏ ଶିକ୍ଷା ଅଷ୍ଟକର ଅନ୍ୟ ଶ୍ଳୋକରେ କୁହାଯାଇଛି, ଧନ ମାଗୁନି, ଧନ ବୋଇଲେ ଭୌତିକ ଧନ ସମ୍ପତ୍ତି ମାଗୁନି, ଜନ ମାଗୁନି, ଭୌତିକ ଯାହା କହନ୍ତି ଫଲୋଅର୍ସ ଅନୁଗାମୀ ଏକୁ ମାଗୁନି, ସୁନ୍ଦରୀ ନାରୀ ମାଗୁନି ଉପଭୋଗ କରିବା ପାଇଁ, ମୁକ୍ତି ମାଗୁନି, ଜନ୍ମ ଜନ୍ମାନ୍ତର ଧରି ଆପଣଙ୍କର ପାଦ ପଦ୍ମ, କୃଷ୍ଣ ପାଦ ପଦ୍ମ ହେଉଛି ଏକମାତ୍ର ଧନ, ସେ ପାଦ ପଦ୍ମର ସେବା କରିବି, ସେ ପାଦ ପଦ୍ମରେ ଅହେତୁକି ଭକ୍ତି ଲାଭ ହଉ ମୋର, ଏଇ ପ୍ରାର୍ଥନା ଏକମାତ୍ର। ଧନ ଜନ ନାହିଁ ମାଗେ କବିତା ସୁନ୍ଦରୀ, ଧନ ଜନ ନାହିଁ ମାଗେ କବିତା ସୁନ୍ଦରୀ, ଶୁଦ୍ଧ ଭକ୍ତି ଦେହ ମୁରେ କୃଷ୍ଣ କୃପା କରି, ଶୁଦ୍ଧ ଭକ୍ତି ଦେହ ମୁରେ କୃଷ୍ଣ କୃପା କରି। କୃଷ୍ଣ ପାଦ ପଦ୍ମରେ ଏଇ ମାତ୍ର ପ୍ରାର୍ଥନା ହେବା ଉଚିତ, ଧନ ଜନ ନାହିଁ ମାଗେ କବିତା ସୁନ୍ଦରୀ, ଶୁଦ୍ଧ ଭକ୍ତି ଦେହ ମୁରେ କୃଷ୍ଣ କୃପା କରି, ଶୁଦ୍ଧ ଭକ୍ତି ଦିଅନ୍ତୁ ମୋତେ, ଅହେତୁକି ଭକ୍ତି ଦିଅନ୍ତୁ, ପ୍ରେମ ଭକ୍ତି ଦିଅନ୍ତୁ, ତାହେଲେ କୃଷ୍ଣ ପାଦ ପଦ୍ମ ଯେ ଏକମାତ୍ର ଧନ, ସେଇ ଧନ ମୋତେ ମିଳିବ, ତାହେଲେ ମୋ ଜୀବନ ସବଳ ହେବ। ଯାହା ଲାଭ କଲେ ଅନ୍ୟ କିଛି ଲାଭ ପାଇଁ ବାକି ରହିବ ନାହିଁ, ଯଂ ଲବ୍ଧ୍ୱା ଚା ପରଂ ଲାଭ ମନ୍ୟତେ ନାଧିକଂ ତତଃ। ଏକମାତ୍ର ଧନ କୃଷ୍ଣ ପ୍ରେମ ଧନ, ସେ ପ୍ରେମ ଧନ ଯେ ନ ପାଇଛନ୍ତି ସେ ପ୍ରକୃତ ଦରିଦ୍ର, ପ୍ରେମ ଧନର ଯେ ଧନୀ ସେ ପ୍ରକୃତରେ ଧନୀ। ସେଥିପାଇଁ ନର୍ତ୍ତନ ଦାସ ଠାକୁର ସେଇ କଥା କହିଛନ୍ତି, ଗାଇ ଗୋରା ପହୁ ନା ଭିଆମ ପ୍ରେମ ରତନ ଧନ ହେଲା ଏ ହରାଇନୁ, ପ୍ରେମ ରତନ ଧନ ହେଲା ଏ ହରାଇନୁ, ଗୋରା ପହୁ ନା ଭୋଜିଆ ମଇନୁ, ଗୋରା ପହୁ ଧନୀ ଯତନ କରି ଧନ ତିଆଗିନୁ, ଧନୀ ଯତନ କରି ଧନ ତିଆଗିନୁ, ଆପନ କରମ ଦୋଷେ ଆପନି ଡୁବିନୁ, ଆପନ କରମ ଦୋଷେ ସତ୍ସଙ୍ଗ ଛାଡ଼ି କହିନୁ, ଅସତେ ବିଳାସ ସତ୍ସଙ୍ଗ ଛାଡ଼ି କହିନୁ, ଅତି କାରୁଣୀ ଲାଗିଲ ଯେ କର୍ମ ବନ୍ଧ ପାଞ୍ଚ ତେ କାରୁଣୀ ଲାଗିଲ ଯେ ବିଷମ ବିଷ ସତତ ଖାଇନୁ ଗୌର କୀର୍ତ୍ତନ ରସେ ମଗନ ନା ହୋଇନୁ ଗୌର କୀର୍ତ୍ତନ ରସେ ମଗନ ନାଇନୁ କେନ ବାଛୋଇ ପ୍ରାଣ କି ସୁଖ ପାଇଆ ବାଛୋଇ ପ୍ରାଣ ନରୋତ୍ତମ ଦାସ କେନ ନାଗେଲ ମରିଆ ନରୋତ୍ତମ ଦାସ କେନ ନରୋତ୍ତମ ଦାସ ଠାକୁରଙ୍କର ସୁନ୍ଦର ସଙ୍ଗୀତ ଇଏ ଏଥିରେ ସେ କହିଛନ୍ତି ଅଧନେ ଯତ୍ନ କରି ଧନ ତ୍ୟାଗିନୁ ପ୍ରେମ ରତନ ଧନ ହେଳାଏ ହରାଇନୁ ସେଇ ପ୍ରେମ କୃଷ୍ଣ ପ୍ରେମ ଧନ ରାଧାକୃଷ୍ଣ ପ୍ରେମ ଧନେ ଧନୀ ଯେ ସେ ପ୍ରକୃତ ଧନୀ ସେ ପ୍ରକୃତ ସମ୍ପତ୍ତି ଧନ ସେ ସେଇ ଧନ ଯେ ନ ପାଇଛି ସେ ପ୍ରକୃତରେ ଗରିବ ବ୍ୟର୍ଥ ଦରିଦ୍ର ଜୀବନ ଦାସ କରି ବେତନ ମରେଇ ଦେହ ପ୍ରେମ ଧନ ଏ ପ୍ରାର୍ଥନା ସେଥିପାଇଁ ପ୍ରେମ ରତନ ଧନ ହେଳାଏ ରହିଲୁ ଅଧନେ ଯତ୍ନ କରି ଧନ ତ୍ୟାଗିନୁ ଆପନ କରମ ଦୋଷେ ଆପନେ ଡୁବିନୁ ମେଟେରିଆଲ ୱେଲ୍ଥ ଜଡ଼ିଓ ଧନ ସମ୍ପଦ ସେଗୁଡ଼ାକ ଅଧନ ଧନ ନୁହଁ ତୁ ଯତ୍ନ କରୁଛୁ ସେଥିପ୍ରତି ଆକୃଷ୍ଟ ତାରି ପଛରେ ଧାବମାନ ହେଉଛୁ ପ୍ରକୃତ ଧନ କୃଷ୍ଣ ପ୍ରେମ ଧନକୁ ହରଉଛୁ ଏଇ କଥାଟା କୁହାହେଉଛି ତେଣୁ ନିଜ ଆପଣ କର୍ମ ଦୋଷେ ଆପଣ ଡୁବିଲୁ ତୋର ଏଇ କର୍ମ ଦୋଷ ଯୋଗୁଁ ତୁ ଏ ଭବସାଗରରେ ପଡ଼ି ହାବୁଡୁବୁ ଖାଉଛୁ ସତ୍ସଙ୍ଗ ଛାଡ଼ି ଖୋଲିଲୁ ଅସତ ବିଳାସ ତେ କାରଣରେ ଲାଗିଲା ଯେ କର୍ମବନ୍ଧ ବାସ ସତ୍ସଙ୍ଗ ସାଧୁ ସଙ୍ଗ କଲୁ ନା ସାଧୁର କଥା ଶୁଣିଲୁ ନା ସାଧୁ ମୁଖରୁ ବୀର୍ଯ୍ୟବତୀ ହରି କଥା ଶ୍ରବଣ କଲୁ ନା ଏବଂ ପ୍ରକୃତ ଧନ କ'ଣ ସମ୍ପଦ କ'ଣ ସେ ସମ୍ବନ୍ଧରେ ତୋର ଜ୍ଞାନ ହେଲା ନା ଅଧନେ ଯତ୍ନ କରିକି ଧନ ତ୍ୟାଗ କରୁଛୁ ସେଥିପାଇଁ କର୍ମବନ୍ଧ ଭାଷ ଲାଗିଛି ବିଷମ ବିଷୟ ବିଷ ସତତ ଖାଇନୁ ଗୌର କୀର୍ତ୍ତନର ସେ ମଗନ ନା ହୋଇନୁ ସତତ ବିଷୟ ବିଷ ଖାଉଛୁ କେମିତି ଧନ ଅର୍ଜନ କରିବି ଯାହା କହନ୍ତି ଅଧିକରୁ ଅଧିକ ଧନ ଅଧିକରୁ ଅଧିକ ଧନ ସମ୍ପତ୍ତି ଅର୍ଜନ କରିବି ନାମ ଯଶ କୀର୍ତ୍ତି କିପରି ଅର୍ଜନ କରିବି ଏଇ ଚିନ୍ତା ସବୁବେଳେ ଏଇଗୁଡ଼ାକ ବିଷ ଭୋଗ ଚିନ୍ତା ଇନ୍ଦ୍ରିୟ ଭୋଗ ଚିନ୍ତା ଏଇଗୁଡ଼ାକ ହେଉଛି ବିଷ ଏଇ ବିଷ ଖାଉଛୁ ଗୌର କୀର୍ତ୍ତନର ସେ ମଗ୍ନ ନା ହୋଇନୁ ଭଗବାନ ଗୌରଚନ୍ଦ୍ର ଶ୍ରୀମନ୍ ମହାପ୍ରଭୁ ପ୍ରେମ ପୁରୁଷୋତ୍ତମ ଯିଏକି କୃଷ୍ଣ ପ୍ରେମ ପ୍ରଦାନ କରୁଛନ୍ତି ହରି କୀର୍ତ୍ତନ ହରିନାମ ସଂକୀର୍ତ୍ତନ ଜରିଆରେ ପ୍ରେମ ନାମ ସଂକୀର୍ତ୍ତନ କରିକିରି ତା ଜରିଆରେ ସେ ଛାଡ଼ି ଦେଉଛନ୍ତି କୃଷ୍ଣ ପ୍ରେମ ଧନ ସେ ଗୌର କୀର୍ତ୍ତନରେ ଯୋଗ ଦେଉନୁ ସେଥିରେ ମଗ୍ନ ହେଉନୁ କେନ ବା ଛୁଏ ପ୍ରାଣ କି ସୁଖ ପାଇବା ନରୋତ୍ତମ ଦାସ କେନ ନା ଗେଲ ମେରିଆ ନରୋତ୍ତମ ଦାସ ଠାକୁର କହୁଛନ୍ତି କେଉଁ ସୁଖ ପାଇଁ କେଉଁ ଆନନ୍ଦ ପାଇଁ ବଞ୍ଚିକି ରହିଛୁ ଯଦି ପ୍ରକୃତରେ ଧନ ପ୍ରେମ ଧନ ନ ପାଇଲୁ କୃଷ୍ଣ ପ୍ରେମ ଧନ ନ ପାଇଲୁ ଗୌର କୀର୍ତ୍ତନରେ ଯୋଗ ନ ଦେଲୁ ମଗ୍ନ ନ ହେଲୁ ତାହେଲେ ବଞ୍ଚି ଲାଭ କ'ଣ ମରିଯିବା ଭଲ ଏଇଟା କଥା ନରୋତ୍ତମ ଦାସ କେନ ନା ଗେଲ ମରିଆ